ତଥାକଥିତ ପୁରୁଷ ହେଉ ବା ତଥାକଥିତ ସ୍ତ୍ରୀ ହେଉ, ସମସ୍ତେ ନିଜକୁ ପୁରୁଷ ଅଭିମାନ କରୁଛନ୍ତି, ସମସ୍ତେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ପୁରୁଷର ଅର୍ଥ ହେଉଛି ଉପଭୋଗ କରିବା, ଉପଭୋଗକାରୀ। ତେଣୁ ଏଠି ସମସ୍ତେ ପୁରୁଷ ସ୍ତ୍ରୀ ଯେକୌଣସି ଜୀବ ହେଉ ନା କାହିଁକି, ଯେକୌଣସି ସ୍ତରରେ ଜୀବ ଥାଉ ନା କାହିଁକି, 84 ପ୍ରକାରର ଜୀବ ଅଛନ୍ତି, ତାଙ୍କ ଭିତରୁ ପ୍ରାୟ ପୁରୁଷ ସ୍ତ୍ରୀ ଏବଂ କ୍ଳିବ ଏ 3 ପ୍ରକାର ଜୀବ ଅଛନ୍ତି। ତେଣୁ ସମସ୍ତଙ୍କର ଏହି ଉପଭୋଗର କାମନା ରହିଛି, ସେଥିପାଇଁ ପୁରୁଷ ଶବ୍ଦ ବ୍ୟବହାର କରିଛନ୍ତି। ପୁରୁଷ ସେ ଉପଭୋଗ କରିବା ପାଇଁ ଚାହୁଁଛି, କେଉଁଭଳି ଭାବରେ ଉପଭୋଗ କରିବ ନା, ପ୍ରକୃତି ସ୍ଥୋଇ ଭୂମିତେ ପ୍ରକୃତି ନା ଗୁଣ, ଏହି ପ୍ରକୃତିର ଯେଉଁ ରହିଛି ଗୁଣ, ଯେଉଁ ସବୁ ବିଭିନ୍ନ ପ୍ରକାର ଉପଭୋଗ ସବୁ ରହିଛି, ବିଶେଷ ଭାବରେ ଆହାର ଯେଉଁ କରାଯାଇଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏ 5 ପ୍ରକାର ଯେଉଁ ବିଷୟଭୋଗ ରହିଛି, ଏହାକୁ ସେ ଉପଭୋଗ କରୁଛି। ପ୍ରକୃତି ସ୍ଥୋଇ ଭୂମିତେ ପ୍ରକୃତି ନା ଗୁଣ, କାହାର କେଉଁ ଗୁଣ ଅନୁସାରେ ସେ କେଉଁଟାକୁ ଉପଭୋଗ କରୁଛି, କେଉଁଟା ତାକୁ ଭଲ ଲାଗୁଛି, ଏବଂ କାରଣ ଗୁଣ ସଂଘର୍ଷ ସତ୍ ଅସତ୍ ଜ୍ଞାନ ଜଣାଉଛି, ସତ୍ ଜ୍ଞାନୀ ଆଉ ଅସତ୍ ଜ୍ଞାନୀ ଦୁଇ ପ୍ରକାର ଜ୍ଞାନ ରହିଛି। ସତ୍ ଜ୍ଞାନୀ କହିଲେ ଉଚ୍ଚତର ଯୁଗ ସବୁ ପ୍ରାପ୍ତ ହେଉଛନ୍ତି, ବିଭିନ୍ନ ଦେବ ଲୋକ, ମନ୍ଦିର ଲୋକ, ବିଦ୍ୟାଳୟ ଲୋକ, ଚାରଣ ଲୋକ, ଉନ୍ନତ ଲୋକ ସବୁ ଆମର ତଳେ ମାନସିକ ଅଛନ୍ତି ବା ମନୁଷ୍ୟ ତଳ ଭିତର ପ୍ରାଣୀ ସବୁ ରହିଛନ୍ତି, ଅଶିଲକ୍ଷ ଜୀବ ରହିଛନ୍ତି, ଏସବୁ ଅସଦ୍ଜନୀ କୁହାଯାଉଛି। ମନୁଷ୍ୟ ଜନ୍ମ ମଧ୍ୟ ମଝିରେ ରହିଛି, ଏଇଠି ତାକୁ ସୁଯୋଗ ଦିଆଯାଇଛି, ସେ ଚାହିଁଲେ ସଦ୍ଜନୀ ପ୍ରାପ୍ତ ହେଇପାରିବ, ସେ ଚାହିଁଲେ ଅସଦ୍ଜନୀ ପ୍ରାପ୍ତ ହେଇପାରିବ, ସେ ଚାହିଁଲେ ଏଇ ସତ୍ ଅସତରୁ ଉର୍ଦ୍ଧକୁ ଯାଇକି ଭଗବତ ଧାମକୁ ଯାଇପାରିବ। ତେଣୁ ଏଇ ଯେଉଁ ବିଭିନ୍ନ ଜୀବ ସବୁ ଅଛନ୍ତି, ନିମ୍ନତର ଜୀବଠୁ ଆରମ୍ଭ କରିକି ବହୁତ ଉନ୍ନତର ଜୀବ ପର୍ଯ୍ୟନ୍ତ ଯେଉଁମାନେ ଅଛନ୍ତି, ଏମାନେ ଆର କାରଣ ହେଉଛି ଗୁଣ ସଂଘର୍ଷ। ଏଇ ତ୍ରିଗୁଣ ଭିତରେ ସେମାନେ ରହିଥିବାରୁ ଏଭଳି ଭାବରେ ବିଭିନ୍ନ ଜନ୍ମ ସେମାନେ କରୁଛନ୍ତି। ଉପଭୋଗଙ୍କର କାମନା ରହିଛି, ବ୍ରହ୍ମା ବାରମ୍ବାର ଚତୁର୍ଥରେ ଶିବ କହୁଛନ୍ତି, ବ୍ରହ୍ମା ଜନ୍ମ ଜଣେ ପାଇପାରିବ, ଜାଣିନାହାନ୍ତି 100 ଜନ୍ମ ଧରିକିରି ଠିକ ସ୍ୱଧର୍ମ ପାଳନ କରିବ, ସ୍ୱଧର୍ମ ନିଷ୍ଠା ସତଧର୍ମ ବିକୁମାନ ବିରଞ୍ଚିତା ବ୍ୟକ୍ତି ବୋଲି କୁହାଯାଇଛି। ଜଣେ ଯିଏ ଯେକୌଣସି ଧର୍ମ ରହିଛି, ବିଶେଷ ଭାବରେ ପଞ୍ଚଧର୍ମମାନେ ପ୍ରାପ୍ତ ହୋଇଥିବାନି, ବର୍ଣ୍ଣାଶ୍ରମ ଧର୍ମ ରହିଛି, ତେଣୁ ଯିଏ ଯେଉଁ ବର୍ଣ୍ଣରେ ଅଛି ବା ଯିଏ ଯେଉଁ ଆଶ୍ରମରେ ଅଛି, ସେ ବର୍ଣ୍ଣ ଏବଂ ଆଶ୍ରମକୁ ଯଦି ଠିକ୍ ଭାବରେ ପାଳନ କରିବେ, ବର୍ଣ୍ଣାଶ୍ରମ ଧର୍ମ ଯଦି ଠିକ୍ ଭାବରେ ପାଳନ କରିବେ, ଏହିଭଳି ଭାବରେ 100 ଜନ୍ମ ଧରି ଜଣେ ପାଳନ କରିବେ, ସ୍ୱଧର୍ମ ନିଷ୍ଠା ସତଧର୍ମ ବିକୁମାନ, ତାହେଲେ ସେ ବିରିଞ୍ଚିତା ବିରିଞ୍ଚି କହିଲେ ବ୍ରହ୍ମା ପଦସେ ଲାଭ କରିବେ। ତେଣୁ ଯେଉଁ କଳ୍ପରେ ଯେଉଁ ସୃଷ୍ଟିରେ ସେଭଳି ଜୀବ ମିଳନ୍ତିନି, ଯେଉଁ ଜୀବକି 100 ଜନ୍ମ ଧରିକିରି ସ୍ୱଧର୍ମ ଠିକ୍ ଭାବରେ ପାଳନ କରିଛନ୍ତି, ସେମିତିଆ ଜୀବନ ମିଳନ୍ତିନି, ତାହେଲେ ଭଗବାନ ନିଜେ ବ୍ରହ୍ମା ହେଇକରି, ଭଗବାନ ନିଜେ ବ୍ରହ୍ମା, ଭଗବାନଙ୍କର ବିସ୍ତାର ରହିଛି, ଭଗବାନଙ୍କର ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଏ 3 ଜଣଙ୍କୁ ଭଗବାନଙ୍କର 3 ଗୁଣ ଅବତାର ବୋଲି କୁହାଯାଉଛି। ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ଶିବ ଯେ ହେଉଛନ୍ତି ତମଗୁଣର ଅବତାର, ଏବଂ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର। ବିଷ୍ଣୁ ଯିଏ ଆସୁଛନ୍ତି, ବିଷ୍ଣୁ ଯଦିଓ ସତ୍ୟଗୁଣର ଅବତାର, କିନ୍ତୁ ସେ ସତ୍ୟଗୁଣର ସ୍ପର୍ଶ କରନ୍ତି, ଯେମିତି ଉଦାହରଣ ଦିଆଯାଇଛି ଜଳରେ ପଦ୍ମ ରହିଛି, ଜଳରେ ପଦ୍ମ ରହିଥିଲେ ମଧ୍ୟ ପଦ୍ମ ପତ୍ର ଏବଂ ଫୁଲ ଏସବୁ ଜଳକୁ ସ୍ପର୍ଶ କଲେ ମଧ୍ୟ ସେ ତା ଦ୍ୱାରା ସେ ପ୍ରଭାବିତ ହୁଅନ୍ତି, ପ୍ରଭାବିତ ତେଣୁ ସେଭଳି ବିଷ୍ଣୁ ଯଦି ଭଗବାନ ସତ୍ୟଗୁଣକୁ ଆଶ୍ରୟ କରି ଆସନ୍ତି, କିନ୍ତୁ ସେ ସତ୍ୟଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି। ସେ ସମସ୍ତ ଗୁଣର ସେ ହେଉଛନ୍ତି ନାମୀ, ସବୁ ଗୁଣର ସେ ହେଉଛନ୍ତି ଅଧୀଶ୍ୱର। ମାୟା ଏ ତ୍ରିଗୁଣ ହେଉଛି ମାୟା, ସତ୍ୱର ଅଗତମ ତ୍ରିଗୁଣ ହେଉଛି ମାୟା, ଏବଂ ଅନ୍ୟମାନେ ଆମେ ସବୁ ମାୟାର ଅଧୀନରେ ଅଛି, ମାୟା ବସ। କିନ୍ତୁ ଭଗବାନ ବିଷ୍ଣୁ ହେଉଛନ୍ତି ମାୟା ଭୀଷ, ମାୟା ତାଙ୍କ ଅଧୀନରେ ରହିଛି। କୃଷ୍ଣ ସୂର୍ଯ୍ୟ ସମ ମାୟା ମାୟା ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନଙ୍କୁ ଏ ମାୟା ତାକୁ ଭଗବାନଙ୍କୁ ପ୍ରଭାବିତ କରିପାରିବ। ମାୟା ଦକ୍ଷିଣ ପ୍ରକୃତି ସୁଯୋଗ ସତର ଆଚରଣ ହେତୁ ଆମେ କୌତି ଦେବଙ୍ଗୀ କରିବା ଭଗବତୀତା ମଧ୍ୟ କହିଛନ୍ତି। ଭଗବାନ ଯେଉଁଭଳି ଭାବରେ ଚାହୁଁଛନ୍ତି ଏ ପ୍ରଭୂତ ପ୍ରକୃତି ସେଇଭଳି ଭାବରେ କାର୍ଯ୍ୟ କରୁଛି। ଭୂତ ପ୍ରକୃତି ଭଗବାନଙ୍କୁ ତାଙ୍କ ଅଧୀନରେ ରଖୁନି, ଭଗବାନଙ୍କ ଅଧୀନରେ ଭୂତ ପ୍ରକୃତି ରହିଛି। ତେଣୁ ଆଉ ଯେଉଁ ଦୁଇଟି ଗୁଣ ରହିଲେ ରଜଗୁଣ ଏବଂ ତଦଗୁଣ, ଏ ରଜଗୁଣର ବ୍ରହ୍ମ ଅଛନ୍ତି, ରଜଗୁଣର ଲତା। ଯେଉଁ କଳ୍ପରେ ଉପଯୁକ୍ତ ଜୀବ ମିଳନ୍ତି ନାହିଁ, ଯିଏକି ସରଗର୍ମ ଧରିକି ଠିକ୍ ଭାବରେ ସୁଧର୍ମ ଆଚରଣ କରି ସେ ସମୟରେ ଭଗବାନ ନିଜେ ଗୁଣମତା ରଖିଲେ ବ୍ରହ୍ମା ଦେଖିଲେ ଆସନ୍ତି। ଏବଂ ଶିବ ଯେଉଁ ହେଉଛନ୍ତି ସେ ତମଗୁଣର ଅବତାର, ସେ ବିଷ୍ଣୁଙ୍କର ଅବତାର ହୁଅନ୍ତି, କିନ୍ତୁ ସେ ଯେମିତି ଉଦାହରଣ ବ୍ରହ୍ମସଂହିତାରେ ବ୍ରହ୍ମା କହିଛନ୍ତି ଯେ କ୍ଷୀରମ ଯଥା ପ୍ରତିବିକାର, କ୍ଷୀରରେ ଯଦି ଆମେ ଟିକେ ଖଟା ପକାଇବା ତାହେଲେ ସେ ଦହିରେ ପରିଣତ ହେବ, କିନ୍ତୁ ସେ ଦହିଟା ଆଉ କ୍ଷୀରରେ କାର୍ଯ୍ୟ କରିବ ନାହିଁ। ସେଇଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମଗୁଣକୁ ଆସିଲେ ବୋଲି ଆସନ୍ତି ସେତେବେଳେ ସେ ଶିବଜୀ ଉପରେ ପରିଣତ ହୁଅନ୍ତି। ତେଣୁ ଶିବଜୀ ବିଷ୍ଣୁ ତତ୍ତ୍ୱରେ ଯାଆନ୍ତି ନାହିଁ କି ସେ ଜୀବ ତତ୍ତ୍ୱରେ ଯାଆନ୍ତି ନାହିଁ, ସେ ଶିବ ତତ୍ତ୍ୱ, ଏସବୁ ଗୋଟେ ସ୍ୱତନ୍ତ୍ର ତତ୍ତ୍ୱ ଶିବ ତତ୍ତ୍ୱ। ତେଣୁ ବ୍ରହ୍ମା ଯିଏ ହେଉଛନ୍ତି ଜୀବ ଯେତେବେଳେ ଠିକ୍ ଭାବରେ ପ୍ରାଣ ସବ୍ ଦେଉନି ସେଇଟା କୁହାଯାଉଛି, ଯଦି ଠିକ୍ ଭାବରେ ଶହେ ଜନ୍ମ ଧରିକି ସ୍ୱଧର୍ମ ଆଚରଣ କରିବେ ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବ। ଆଉ ଯଦି ଧର୍ମରୁ ବିଚ୍ୟୁତ ହେଉଛନ୍ତି, ଯେଉଁମାନେ ଧର୍ମ ଠିକ୍ ଭାବରେ ପାଳନ କରିପାରୁନାହାନ୍ତି, ବିଭିନ୍ନ ପ୍ରକାର ପାପ ଆଚରଣ କରୁଛନ୍ତି, ସେମାନେ ସବୁ ଅଶୁଭଜନ ପ୍ରାପ୍ତ ହେବେ। ଯେଉଁ 80 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଜଳଦା ନବଲକ୍ଷାଣୀ, ସ୍ଥାବରା 20 ଲକ୍ଷଟି, ତୃଣୟ 20 ସଂଖ୍ୟକ, ତାପରେ କକ୍ଷିଣା 20 ଲକ୍ଷାଣୀ, ପ୍ରସବ 20 ଲକ୍ଷାଣୀ, ଏଇ ଯେଉଁ 80 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏମାନେ ସବୁ ଅସତ୍ଜନ ବୋଲି କୁହାଯାଉଛି। ମନୁଷ୍ୟ ଜନ୍ମ ପାଉଥିବାରେ ଏଇଟାକୁ ସତ୍ଜନ ବୋଲି କୁହାଯିବ, ଏବଂ ମନୁଷ୍ୟକୁ ଉଦ୍ଧକୁ ଯେଉଁ ସବୁ ଜୀବ ଅଛନ୍ତି, ଗନ୍ଧର୍ବ ଲୋକ, ପିତୃଲୋକ, ଗନ୍ଧର୍ବ ଲୋକ, ଦେବଲୋକ, ଧାରଣ ଲୋକ, ବିଦ୍ୟାଳୟ ଲୋକ, ଏସବୁ ବିଭିନ୍ନ ପ୍ରକାର ଉନ୍ନତ ଜୀବ ସବୁ ଅଛନ୍ତି, ସିଦ୍ଧ ଲୋକ ଏବଂ ଅନ୍ତିମରେ ବ୍ରହ୍ମ ଲୋକ। ବା ଆମର ପୃଥିବୀ ଉପରେ ଯେଉଁ ଆହୁରି 7ଟି ରହିଛି ଲୋକ ରହିଛି, ସ୍ୱର୍ଗଲୋକ, ଭୂଲୋକ ଉପରେ ଭୂଗଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ଲୋକ, ତାପରେ ଜନଲୋକ, ତାପରେ ତପଲୋକ ଏବଂ ଅନ୍ତିମରେ ବ୍ରହ୍ମଲୋକ ବା ସତ୍ୟଲୋକ ବୋଲି ମଧ୍ୟ କୁହାଯାଉଛି। ତେଣୁ ଏଇ ଯେଉଁ 7ଟି ଲୋକ ସବୁ ଉର୍ଦ୍ଧ ଲୋକ ରହିଛି, ଏସବୁ ଯେଉଁମାନେ ଉନ୍ନତର ସ୍ତରରେ ରହିବେ ସବ୍ ଯେଉଁ ବୋଲି କୁହାଯାଉଛି, ଉର୍ଦ୍ଧାନ ଅଛନ୍ତି ସତ୍ୟ ସ୍ଥାନ, ସତ୍ୟଗୁଣ ଯେଉଁମାନେ ଆଶ୍ରୟ ରହିବେ ସେମାନେ ଉର୍ଦ୍ଧ ଲୋକକୁ ଯାତ୍ରା କରିବେ। ଯେ ଯେତେ ଶୁଦ୍ଧ ମାନେ ସତ୍ୟ ସ୍ତରକୁ ଆସୁଥିବ ସେତେ ସେତେ ଉନ୍ନତ ସ୍ତରକୁ ସେମାନେ ଯାଉଛନ୍ତି, ବ୍ରହ୍ମଲୋକ ପର୍ଯ୍ୟନ୍ତ ସେଇ ସତ୍ୟଗୁଣର ପ୍ରାଧାନ୍ୟରେ ସେମାନେ ସତ୍ୟ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଉଛନ୍ତି। ଏବଂ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ପାପ କାର୍ଯ୍ୟ କାହିଁକି କରୁଛନ୍ତି ନା ରଜଗୁଣ ଏବଂ ତମଗୁଣ ପ୍ରଭାବରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ଭଗବତ ପ୍ରଚାରରେ କାମ ଏସ କୁଦ ଏସ ରଜଗୁଣ ସମ୍ଭବ ମହାସମ ମହାପାପମା ଦିଦି ଏନ ଭେନ। ପାପ କାର୍ଯ୍ୟ ଲୋକମାନେ କାହିଁକି କରୁଛନ୍ତି ନା ରଜଗୁଣ ତମଗୁଣ ରସବତି ହେଇକିରି ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ତେଣୁ ପାପ କର୍ମର ଫଳ ଅନୁସାରେ ସେମାନେ ବିଭିନ୍ନ ପ୍ରକାର ନିଶ୍ଚିତ ଯେମିତି ପ୍ରାପ୍ତ ହେବେ, ବା ଆମ ପୃଥିବୀ ତଳେ ଯେଉଁ ସବୁ ବିଭିନ୍ନ ପ୍ରକାର ଲୋକ ଅଛି, ଯେମିତି ଅତଳ, ଉତ୍ତଳ, ସୁତଳ, ତଳାତଳ, ମହିତଳ, ରସାତଳ, ପାତାଳ, ଏସବୁ ବିଭିନ୍ନ ନିମ୍ନତର ଲୋକ ସବୁ ରହିଛି। ତେଣୁ ସେ ଏବଂ ତାହା ତଳେ ମଧ୍ୟ ରହିଛି ବିଭିନ୍ନ ନର୍ତ୍ତର ସବୁ ରହିଛି, 28 ନର୍ତ୍ତର ବର୍ଣ୍ଣନା ବର୍ଣ୍ଣନା କରାଯାଇଛି ଭଗବତ ଭାଗବତ 5:26 28 ନର୍ତ୍ତର ବର୍ଣ୍ଣନା କରାଯାଇଛି। ବିଭିନ୍ନ ପାପ କାର୍ଯ୍ୟ ସେମାନେ କରୁଛନ୍ତି, ବିଭିନ୍ନ ପ୍ରକାର ସେମାନେ ବିଭିନ୍ନ ପ୍ରକାର ନର୍କରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ଭୋଗୁଛନ୍ତି, ବିଭିନ୍ନ କଷ୍ଟ ଭୋଗ କରୁଛନ୍ତି, ନର୍କର ଯନ୍ତ୍ରଣା ସେମାନେ ଭୋଗ କରୁଛନ୍ତି। এবং মক্কা যাত্রা আসার পরে একটা দুপুরে আকগান প্রতিক্রিয়া আসার জন্য সেখানে খুনি পৃথিবীষ্ট আছে পৃথিবীষ্ট কোন সময় অনুশীলন প্রাপ্ত হবে এই প্রসঙ্গে নাগরে দশম স্কন্ধে মহারাজ মৃগঙ্ক বিষয়ে বর্ণনা করেছে মৃগ যেটি থিলে ইক্ষুয়াকুঙ্কর পুত্র ভগবান রামচন্দ্র যে মাসরে আসছেন সেই মাসরে ইক্ষুয়াকু আসছিলেন এবং তাঁকর পুত্র ছিলেন রাজা মৃগ সে বহুত দান করতে পুণ্য কাজ করতে বহু দান করতে কিন্তু গোটে থাড়া ভুলে গোটে গাধী গাধী দান করতে গোটে গাধী গোটে ব্রাহ্মণ দিয়ে সেই গাধীটি কেমন ফোন পড়ে আসছে তাঁর রাজাঙ্কর তেমন সি গাধী আউথরে সে আগে ব্রাহ্মণ কু দান দিয়েছে তেমন সি দ্বিতীয় ব্রাহ্মণ সে গাধীটি নিয়ে যাও প্রথম ব্রাহ্মণ আসি কে যে এই গাধীটি মতো মহারাজ দিয়ে এটা মো তেমন তাঁর ভিতরে যেতে বাদাম হয়েছে সে রাজা পাখ আসছে তেমন রাজা যখন জাঁকলে ভুল হয়ে তাঁর গোটে গাড়ি দুই থর দুজন দিয়েছে তেমন সি আজকাল তো সব আমার যে জমি আছে জমিকে দুই থর তিনটি থর কিন্তু রাজাঙ্কর কোণী সে জাশি পারি লক্ষ লক্ষ গাড়ি সে দান করছেন কিন্তু ভুলে সেটা হয়ে যাই কিন্তু তথাপি সে কে ঠিক আছে এটা আমার ভুল হয়ে যাই আমি আধিক গাই সে গাই পরিবর্তে অধিক গাই দেওয়া সে রাজা রাজি মানে চাহুন সে গাড়ি কু তুমি দ্বিতীয় ব্রাহ্মণ দিয়েছি প্রথম ব্রাহ্মণ কোথাও সে তুমি আশটি গাই কিন্তু সে কোথায় না মোট এই গাই মধ্যে সন্তোষ মোর অধিক গাই এমনি দুইজন ব্রাহ্মণ তাঁর ভিতরে রাজা সহ প্রাধান্য দিয়ে দুইজন ব্রাহ্মণ পেয়েছে তেমন সে রাজাঙ্কর যেতবে তাঁর করোনা সরিযাই সেতবে সে যমলোক দিয়ে এবং যমলোক তাঁর বিচার যেতবে যমরাজ করছেন যে আপনার যদিও বহু পুণ্য কার্য করছেন কিন্তু গোটি পাপ কার্য হয়েছে কোণ না গোটি গাড়ি কু আপনি দুইটা দান দিয়েছেন ব্রাহ্মণ সম্পত্তি এক অপহরণ করছেন তেমন এই প্রসঙ্গে বর্ণনা করা যায় ভারত বসন্ত তেষট্টি অধ্যায়ে প্রসঙ্গটি আসব যে যে দেব সম্পত্তি হরণ করতে তা এইভাবে ফল ভোগ করিয়া পড়ে দেব সম্পত্তি ব্রাহ্মণ সম্পত্তি এইসব সম্পত্তি হরণ কলে বহু তার ফল মানে প্রতিক্রিয়া রয়েছে বহুত কঠোর প্রতিক্রিয়া সে করেছে তেমন যমরাজ কহিলেন যে আপনার বর্তমান আমি সুযোগ দেবু আপনার চাইলে পুণ্যকর্মর ফল ভোগ করে বহু কল্প ধরি সে বহু উপভোগ সব রয়েছে উন্নতর উপভোগ সব পাইবে সর্বজন পাশে কিন্তু যে পাপকর্ম রয়েছে সে পাপকর্ম ফল অনুসারে আপনার কিছু সময় পাই আপনার গোটে অসজ্জনই প্রাপ্ত হবে সদ অসজ্জনী যে রয়েছে পুণ্যকর্ম ফল অনুসারে আপনার বহু উন্নত লোকরে বহু প্রকার উপভোগ রয়েছে আসে বহু বর্ষ ধরি সেটা পাইবে প্রাপ্ত হবে কারণ আপনার বহু পুণ্যকার্য করছেন কিন্তু যেহেতু এই পাপ কার্য করছেন আপনার কিছু সময় পাই আপনার ফল আপনার অসজ্জনী প্রাপ্ত হবে তেমন আপনার চাইলে আগ পাপকর্ম প্রতিক্রিয়া ভোগ করে পারে না হলে পুণ্যকর্ম প্রতিক্রিয়া যা চাইবে তেমন রাজা লোক কে মো তো পুণ্যকর্ম ফল অনুসারে বহু বর্ষ ধরিকি বহু যুগ ধরিকি মু ভোগ করবি তেমন আগ এই পাপকর্ম প্রতিক্রিয়াটা পাই সে তেমন তাঁকু সে সাংে সাংে গোটে ইন্দু হয়ে জন্ম ইন্দু হয়ে বৃন্দাবন দ্বারকা যেত ভগবান বিলা করছেন সেই সময় সে গোটে জায়গায় ভগবান যাইকি তাঁকর পরিবার বর্গ নিয়ে যাইছেন গোটে মানুষ ভোজি করার সেই সময় সে গোটে গুয়ে সেই ইন্দুটি রয়েছে তেমন তাঁকর পরিবার অন্য সদস্য মানে চাইলে তাকে উদ্ধার করার এই উদ্ধার করতে কিন্তু ভগবান যেতে আসিকি হাত বড়াই দিয়েছে সাংে সাংে সে ইন্দুটি উদ্ধার করেছে তেমন উদ্ধার করি সে গোটে বিদ্য সহযোগ করেছে এবং সে কহিলা তার ভগবান পচারে কি তুমি কম পাই তুমি এইভাবে উপলব্ধ করতে না তেমন এই বর্ণনা সব বিভিন্ন প্রকার শাস্ত্র সব বর্ণনা রয়েছে বিভিন্ন প্রকার পুণ্যকর্মর ফল অনুসারে রাজা নৌশ ইন্দ্রদেব বৃত্রাসন বদ্ধ করছেন বৃত্রাসন বদ্ধ করছেন সেতবে তাঁকু হাজারে বর্ষ ধরিকি পাপকর্ম প্রতিক্রিয়া করতে
ତେଣୁ ସିଏ ମାନସ ସରୋବରରେ ଗୋଟେ ଜଳ ଭିତରେ ଗୋଟେ ମାନେ ପଦ୍ମକୁ ଆଶ୍ରୟ କରି ରହିଛନ୍ତି। ତେଣୁ ଯେହେତୁ ସେ ଜଳ ଭିତରେ ରହିଛନ୍ତି ତେଣୁ ସେ ଯଜ୍ଞର ଭାଗ ପ୍ରାପ୍ତ ହୋଇପାରୁନାହିଁ। ଆମେ ଯେଉଁ ଯଜ୍ଞ କରୁଛେ ସେ ଯଜ୍ଞର ଫଳ ଅନୁସାରେ ସେ ଦେବତାମାନେ ଯଜ୍ଞ ଭାଗ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେହେତୁ ପାଣି ଭିତରେ ସେ ରହିଛନ୍ତି ଅଗ୍ନିର ଖାଦ୍ୟ ସେ ପାଇପାରିବେନି, ତେଣୁ ସେ ହଜାର ବର୍ଷ ଧରି ଅନାହାରରେ ରହିଛନ୍ତି। ଏଇ ଯେହେତୁ ବୃତ୍ତାଶ୍ରମ ସେ ହତ୍ୟା କରିଛନ୍ତି, କିନ୍ତୁ ସେହି ସମୟରେ ରାଜା ନୌଶ ଥିଲେ, ଯିଏକି ସେଇ ଏଇ ସୂର୍ଯ୍ୟ ବର୍ଷରେ ଭଗବାନ ରାମଚନ୍ଦ୍ର ବର୍ଷରେ ସେ ଆସିଥିଲେ ନୌଶ। ସେ ତାଙ୍କ ପୁଣ୍ୟକର୍ମ ଅନୁସାରେ ସେ ଯାଇକିରି ସେଠି ରାଜା ହୋଇଛନ୍ତି, ସ୍ୱର୍ଗର ରାଜା ହୋଇଛନ୍ତି, ଇନ୍ଦ୍ର ହୋଇଛନ୍ତି। କିନ୍ତୁ ଇନ୍ଦ୍ର ଯଦିଓ ଆମର ବର୍ଣ୍ଣନା କରାଯାଇଛି, ଆମର ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଯେଉଁ ଆସୁଛନ୍ତି, ପ୍ରତି ମନୁଙ୍କର ସମୟରେ ଇନ୍ଦ୍ର ଚେଞ୍ଜ ପରିବର୍ତ୍ତନ ହେଉଛନ୍ତି। ବର୍ତ୍ତମାନ ଆମର ସପ୍ତମ ମନୁଙ୍କର ଚାଲିଛି ସମୟ, ସପ୍ତମ ମନୁଙ୍କର ଯେ ଇନ୍ଦ୍ର ସେ ହେଉଛନ୍ତି ପୁରନ୍ଦର, ଆ ପୂର୍ବରୁ ଯେ ଇନ୍ଦ୍ର ଥିଲେ ସେ ଅଲଗା ଥିଲେ, ଏବଂ ତାପରେ ଯେଉଁ ଅଷ୍ଟମ ମନୁଙ୍କୁ ଆସିବେ, ଅଷ୍ଟମ ମନୁଙ୍କ ସମୟରେ ଯେଉଁ ଇନ୍ଦ୍ର ଅଛି ସେ ବଳିମାର ଇନ୍ଦ୍ର ହେବେ ବର୍ଣ୍ଣନା କରାଯାଇଛି। କିନ୍ତୁ ଇନ୍ଦ୍ର ଚେଞ୍ଜ ହେଲେ ଇନ୍ଦ୍ର ପରିବର୍ତ୍ତନ ହେଲେ ମଧ୍ୟ ସଚିଦେବୀଙ୍କ ତାଙ୍କର ଯେଉଁ ପତ୍ନୀ ହେବେ ତାଙ୍କର ପରିବର୍ତ୍ତନ ହେବେ, ସଚିଦେବୀ ସେଇ ଭାବରେ ସେ ରହିଥାନ୍ତି, ଇନ୍ଦ୍ର ପରିବର୍ତ୍ତନ ଚାଲିଥାଏ, ତାଙ୍କର ପତ୍ନୀ ସଚିଦେବୀ ଯିଏ ସେ ସେଇଭଳି ଭାବରେ ରହିଥାନ୍ତି। ତେଣୁ ଇଏ କ'ଣ କଲେ, ରାଜା ନୌଶ ସଚିଦେବୀଙ୍କ ପ୍ରତି ଆକୃଷ୍ଟ ହେଲେ, ସଚିଦେବୀଙ୍କ ପ୍ରତି ଯେତେବେଳେ ଆକୃଷ୍ଟ ହେଲେ ସେତେବେଳେ ଯେହେତୁ ସଚିଦେବୀଙ୍କର ତାଙ୍କର ପତ୍ନୀ ପତି ଅଛନ୍ତି ଇନ୍ଦ୍ରଦେବ ଅଛନ୍ତି, ତେଣୁ ସିଏ ଆଉ ବୃତ୍ତି ପ୍ରତି କ'ଣ କରିପାରିବେନି, ତେଣୁ ସିଏ ବୃହସ୍ପତି ତାଙ୍କର ଯେଉଁ ଗୁରୁ ଯିଏ ବୃହସ୍ପତି ତାଙ୍କୁ ସେ ତାଙ୍କ ପରାମର୍ଶ ଦେଇଛନ୍ତି। ସେ କହିଲେ ତମେ ତାଙ୍କ କୁହ, ରାଜା ନୌଶ କୁହ, ଯଦି ସିଏ ଦେବତାମାନଙ୍କୁ ତାଙ୍କୁ ଏ ଦେବତା ମୁନିଋଷିମାନଙ୍କୁ ସେ ତାଙ୍କର ପାଲିକିରେ ତାଙ୍କୁ ଗୁହାଇକି ଆଣିକି ଆସିବେ, ତାହେଲେ ସେ ତମକୁ ତମେ ତାଙ୍କ ସେ ତମକୁ ଭୋଗ କରିବେ ଏଇଭଳିଆ ତାଙ୍କୁ। ତେଣୁ ସେ ସେଥିରେ ଯେତେବେଳେ ସେ କଥା କହିଲେ, ରାଜା କ'ଣ କରିଲେ, ସମସ୍ତ ମୁନିଋଷି ଅବସ୍ଥି ଯେତେ ମୁନିଋଷି ଥିଲେ ସମସ୍ତଙ୍କୁ ତାଙ୍କୁ ପାଲିକି ଭୋଗାଇ ପାଇଁ କହିଲେ, ଏବଂ ଯେହେତୁ ସେ କାହାକୁ ଯାଇ କରିଛନ୍ତି ତେଣୁ ସେ ଚାହୁଁଛନ୍ତି ଖୁବ୍ ଶୀଘ୍ର ଯାଇକି ସଚିଦେବଙ୍କ ପାଖକୁ ଯିବା ପାଇଁ ପହଞ୍ଚାଇବେ। କିନ୍ତୁ ଏମାନେ ମୁନିଋଷିମାନେ ଏମାନେ ତ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ, ତେଣୁ ସିଏ ଧୋଇବା କାର୍ଯ୍ୟ ଏତେ ଅସାଧାରଣ କରିପାରିବେ, ତେଣୁ ସେ ଶୀଘ୍ର ଏଭଳି ଭାବରେ କହୁଛନ୍ତି। କିନ୍ତୁ କହିଲା ସେ ସମୟରେ ତାଙ୍କର ଗୋଡ଼ ପାଦକୁ ବାଜିଯାଇଛି ଅଗସ୍ତି ମୁନିଙ୍କର, ଅଗସ୍ତି ମୁନିଙ୍କର ପାଦ, ତେଣୁ ଅଗସ୍ତି ମୁନି ତାଙ୍କୁ ପୁଣି ଅଭିଶାପ ପ୍ରଦାନ କରିଛନ୍ତି, ଯେଉଁଥିପାଇଁ କି ସର୍ପ ହେଇଯାଏ ବୋଲି ସେ କହିଛନ୍ତି, ତେଣୁ ସେ ସର୍ପ ପୁଣି ହେଇଯାଇଛି। ପୁଣ୍ୟକର୍ମ ଫଳ ଅନୁସାରେ ସେ ଇନ୍ଦ୍ର ହେଇଥିଲେ, ପୁଣି ପାପକର୍ମ ପ୍ରତିକ୍ରିୟା ଯେତେବେଳେ ଆସିଲା ସେତେବେଳେ ସେ ପୁଣି ସର୍ପ ଜନ୍ମି ଲାଭ କରେ। ତେଣୁ ଏହିଭଳି ଭାବରେ ଯେତେ ଜୀବ ଅଛନ୍ତି, ଯିଏ କିଏ କେଉଁଭଳି ଭାବରେ କର୍ମର ଫଳ ଅନୁସାରେ ସେ କେଉଁ ସ୍ଥିତିରେ ରହିଛି, ଆମେ ଯେଉଁ ମାନବ ଜନ୍ମ ପାଉଛେ ଏଇଟା ଦୁଇଟା ପ୍ରତିକ୍ରିୟା ରହୁଛି, ପୁଣ୍ୟକର୍ମ ଏବଂ ପାପକର୍ମ ଦୁଇଟା ପ୍ରତିକ୍ରିୟା ଆମେ ପ୍ରାପ୍ତ ହେଉଛୁ ମିଶ୍ରିତ ଜନ୍ମି କୁହାଯାଉଛି। ମାନବ ଜନ୍ମ ଦେବତାମାନେ ଯେଉଁ ଜନ୍ମି ପ୍ରାପ୍ତ ହେଉଛନ୍ତି ସେଇଟା ହେଉଛି ଉପଭୋଗର ଜନ୍ମ, ସେଇଟା ପୁଣ୍ୟକର୍ମର ଫଳ ସଦ୍ୟ, ଏବଂ ଯେଉଁ ପଶୁପକ୍ଷୀ ଇତ୍ୟାଦି ଏମାନେ ସବୁ ରହିଛନ୍ତି ସେଇଟା ଅସଦ୍ୟ ଜନ୍ମି କୁହାଯାଉଛି, ସେମାନେ ପାପକର୍ମ ପ୍ରତିକ୍ରିୟା ସେମାନେ ଭୋଗ କରୁଛନ୍ତି। କିନ୍ତୁ ମାନବ ଜନ୍ମ ଯେତେବେଳେ ପ୍ରାପ୍ତ ଜନ୍ମ ହେଉଛି ସେତେବେଳେ ସେ ଯେଉଁ ପ୍ରକାର ମାନେ ପୁଣ୍ୟକର୍ମର ଯେଉଁ ପୁଣ୍ୟକର୍ମ କରୁଛି ସେ ପୁଣ୍ୟକର୍ମ ଫଳ ଅନୁସାରେ ସେ ସୁଖ ପ୍ରାପ୍ତ ହେଉଛି, ଯେଉଁ ସେ ଯେଉଁ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ଯେଉଁ ପ୍ରାପ୍ତ ହେଉଛି ସେ ପୁଣ୍ୟକର୍ମ ଫଳ ଅନୁସାରେ ସେ ପାଉଛି। କେଉଁ ଉଚ୍ଚତର ମାନେ ଜନ୍ମଗ୍ରହଣ କରୁଛି, ଜନ୍ମ କେଉଁ କୂଳରେ ଜନ୍ମଗ୍ରହଣ କରିବ ସେ ପୂର୍ବ ଜନ୍ମର ଫଳ ଅନୁସାରେ ପୁଣ୍ୟକର୍ମ ଫଳ ଅନୁସାରେ ସେ ପ୍ରାପ୍ତ ହେଉଛି, ବା ପାପକର୍ମ କରୁଥିଲେ ସେ ନିଚ ଜନ୍ମରେ ପ୍ରାପ୍ତ ହେଉଛି। ଯେମିତି ଭଗବାନ କହିଛନ୍ତି ଭଗବତ ନର୍ମଧ୍ୟରେ ମାଙ୍ଗି ପାର୍ଥ ବା ସହିତ ଯେଉଁ ପିଶୁ ପାପ ଜନ୍ମ ବୋଲି କହିଲେ, ସ୍ତ୍ରୀ ଓ ବୈଶ୍ୟ ତଥା ଶୂଦ୍ରା ତେ ବି ଯାଆନ୍ତି ପ୍ରାଣୀ, ସ୍ତ୍ରୀ ଲୋକମାନେ ହୁଅନ୍ତୁ ବୈଶ୍ୟ ଶୂଦ୍ର ଏମାନେ ସବୁ ପାପ ଜନ୍ମ, କାରଣ ମିଶ୍ରିତ ରହିଛି ତ ପାପକର୍ମ ଫଳ ଅନୁସାରେ ସେମାନେ ଏଇ ଜିନିଷ ପ୍ରାପ୍ତ ହେଉଛନ୍ତି। ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ଉନ୍ନତର ଜନ୍ମ ପାତ୍ର ଉନ୍ନତର କୂଳରେ ଜନ୍ମଗ୍ରହଣ କରୁଛନ୍ତି, ଅଥବା ଭଉଣୀ ତିନ ଯେଉଁ କହିଛି ଋଷି ମୁନିଙ୍କର ଇଏ ଜଣେ ଜନ୍ମ କରୁଛନ୍ତି, ସେମାନେ ବହୁତ ପୁଣ୍ୟକର୍ମ ଅନୁସନ୍ଧାନ କରାଯାଏ। ରକ୍ତା ଲୋକାନ୍ ଶୁକ୍ଳା ଶଶୀ ସମା ସୂଚନା ସୀମତା ନେହେ ଯୋଗଭୂଷକୁ ଦିଆଏ ଅଥବା ଯୋଜନା ନେବ କୋଡ଼ିଏ ଭଗବତୀ ଭୀମତା ଷଷ୍ଠ ଅଧ୍ୟାୟରେ ଜନ୍ମ କରୁଛନ୍ତି। ଉନ୍ନତର ଜନ୍ମଜନ ପ୍ରାପ୍ତ ହେଉଛନ୍ତି ମାନେ ସେମାନେ ପୂର୍ବକର୍ମ ପୁଣ୍ୟକର୍ମ ଅନୁସାରେ ସେମାନେ ପ୍ରାପ୍ତ ହେଉଛନ୍ତି ଏବଂ ପାପକର୍ମ ଫଳ ଅନୁସାରେ ସେମାନେ ନିଚ ଜମି ପ୍ରାପ୍ତ ହେଉଛନ୍ତି। ସେ ମାନବ ଜମିରେ ମଧ୍ୟ ଯେଉଁ ବିଭିନ୍ନ ପ୍ରକାର ନିଚତର କୂଳ ଅଛି ସେଇ ଜନ୍ମ ହେବା ସଙ୍ଗେ ସାଙ୍ଗେ ତା ବାଦ ମଧ୍ୟ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛି। ଆମେ ଯେଉଁ ସବୁ ଦୁଃଖ ପାଉଛେ ପାପକର୍ମ ପ୍ରତିକ୍ରିୟା ଅନୁସାରେ ସେ ବିଭିନ୍ନ ପ୍ରକାର ଦୁଃଖ ପାଉଛି। ପାପକର୍ମ ଯେଉଁ ଫଳ ରହିଛି ବିଭିନ୍ନ ପ୍ରକାର ସ୍ତର ରହିଛି ବର୍ଣ୍ଣନା କରାଯାଇଛି ଆମର ପୁରାଣ ମାନଙ୍କରେ ପଦପୁରାଣ ବର୍ଣ୍ଣନା କରାଯାଇଛି ଯେ ବିଭିନ୍ନ ପ୍ରକାର ଫଳ କେମିତି ପାପକର୍ମ ପ୍ରତିକ୍ରିୟା କେମିତି ରହୁଛି ନା କେଉଁଟା ଫଳମୁଖ କେଉଁଟା କୁଟ କେଉଁଟା ବୀଜ କେଉଁଟା ପ୍ରାରବ୍ଧ କେଉଁଟା ଅପ୍ରାରବ୍ଧ ଏଇଭଳି ଭାବରେ ସ୍ତରରେ ସବୁ ବିଭିନ୍ନ ପ୍ରକାର ପାପକର୍ମ ପ୍ରତିକ୍ରିୟା କେମିତି ରହିଛି। ଯେମିତି ଆମେ ଗୋଟେ ମଞ୍ଜିଟେ ଲଗେଇଲେ ସେ ଯେଉଁ ଗଛ ହବ ଆସ୍ତେ ଆସ୍ତେ ସେ ଗଛ ହବ ଅଙ୍କୁରୋଦ୍ଧମ ହବ ତାପରେ ଗଛ ହବ ତାପରେ ପତ୍ର ଫୁଲ ଫଳ ଅନ୍ତିମରେ ଫଳ ସେଇଭଳିଆ ପାପକର୍ମ ଯେଉଁ ଆମେ କରୁଥିଲେ ସାଙ୍ଗେ ସାଙ୍ଗେ ପାପକର୍ମ ନ ମିଳିପାରେ କେଉଁଠି ବି ସାଙ୍ଗେ ସାଙ୍ଗେ ମିଳିଯାଉଛି କିନ୍ତୁ ସାଧାରଣତଃ ଯେଉଁ ପାପକର୍ମ କରିବା ତାର ଫଳ କେଉଁ ଜନ୍ମରେ ମିଳିବ ସେଟା ଆମେ କହିପାରିବା ସମୟ ହେଇଗଲାଣି। ତେଣୁ କୁନ୍ତିଦେବୀଙ୍କର ମାନେ ଗାନ୍ଧାରୀଙ୍କର ପ୍ରସଙ୍ଗ ଏଇ ପ୍ରସଙ୍ଗ ଆସେ। ଗାନ୍ଧାରୀ ଭଗବାନ କୃଷ୍ଣ କହିଲେ ଯେ କାହିଁକି ମୁଁ ଜନ୍ମ ମାନେ ଆମେ ପିତାମାତା ଥାଉଥିବୁ ଆମ ଆଗରେ ଆମର ପିଲାମାନେ କାହିଁକି ମୃତ୍ୟୁବରଣ କରେ ଶହେ ପୁତ୍ର କାହିଁକି ମୃତ୍ୟୁବରଣ କରେ ତାଙ୍କର ମନେ ଥିଲା ପୂର୍ବ ସାତଜନ୍ମର କଥା ମନେ ଥିଲା ସେ କେବେ କୌଣସି ପୂର୍ବ ଜନ୍ମରେ ମୁଁ ତ କୌଣସି ସାତଜନ୍ମ କରିନି। ତେଣୁ ଭଗବାନ ତାଙ୍କୁ ଆହୁରି ଶହେ ଜନ୍ମ ତଳ କଥା ମନେ ପକାଏ ଶହେ ଜନ୍ମ ତଳେ ସେ ଯେତେବେଳେ ଗୋଟେ ରାଜକୁମାରୀ ଥିଲେ ସେ ଯେତେବେଳେ ଯାଇଥିଲେ ସ୍ନାନ କରିବା ପାଇଁ ତାଙ୍କର ପୁଷ୍କରିଣୀରେ ରାଜ ଉଦ୍ୟାନରେ ପୁଷ୍କରିଣୀ ଯେଉଁ ଅଛି ସେ ଉଦ୍ୟାନରେ ସେ କ'ଣ କରୁଛି ସେ ଯେତେବେଳେ ସ୍ନାନ କରି ଯାଇଛନ୍ତି ସେ ସମୟରେ ସେ ପୁଷ୍କରିଣୀଙ୍କ ବନ୍ଧରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା ଯେ ଶହେ ଛୁଆ ଏବଂ ସେ ଗୋଡ଼ରେ ଧରି ଦେଇଥିଲା ଯେଉଁଥିପାଇଁ ସେ କଇଁଚ ତାଙ୍କୁ ଅଭିଶାପ ଦେଇଥିଲା ଯେ ମୋ ଆଖି ଆଖି ଆଗରେ ଯେମିତି ମୋର ଶହେ ପୁତ୍ର ତୁମେ ହତ୍ୟା କର ମୁଁ ସେମିତି ସେଇଭଳି ଭାବରେ କାମ ମଧ୍ୟ ସେ ତେଣୁ ଭଗବତୀ ପିତର ମନେ କରୁଛନ୍ତି କବୟତି ଅକ୍ରମ ହୋଇଥାଏ କିଙ୍କର୍ମ କିଂ ଅକ୍ରମ ହେଇଛି କବୟତି ଅକ୍ରମ ହୋଇଥାଏ ମାନେ କବିମାନେ ଯେତେ ବିଜ୍ଞାନ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଜାଣିପାରିବେନି କେଉଁ କର୍ମ କିଭଳି ଭାବେ ଫଳ ପ୍ରାପ୍ତ ହେବ ଦେବତାମାନଙ୍କ ଦ୍ୱାରା ସେଟା ବା ଭଗବାନଙ୍କ ଦ୍ୱାରା ସେଟା ନିର୍ଭର କରାଯାଉଛି କେଉଁ କର୍ମ ଫଳ କେତେବେଳେ ପ୍ରାପ୍ତ କିନ୍ତୁ ଆମେ ଏଠି ଜାଣିବା ଯେ ଆମେ ଯେଉଁ ଦୁଃଖ ଭୋଗ ଯେ ସେଟା କେଉଁ ଜନ୍ମରେ ଆମେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ଯେଉଁଥିପାଇଁ କି ଏଇ ଫଳ ମାନେ ଦୁଃଖ ଭୋଗ ଏ ପାପକର୍ମ ପ୍ରତିକ୍ରିୟା ଅନୁସାରେ ଦୁଃଖ ଭୋଗ କରୁଛୁ ଏବଂ ପୁଣ୍ୟକର୍ମ ପ୍ରତିକ୍ରିୟା ଅନୁସାରେ ସୁଖ ଭୋଗ କରୁଛୁ। ତେଣୁ ଭାଗବତର ଦଶମ ଚଉଦ ଅଧ୍ୟାୟରେ ବ୍ରହ୍ମା ଭଗବାନଙ୍କ ସ୍ତୁତିରେ କହିଛନ୍ତି ସେଟା ଯେ ଆମେ ସୁଖ ପାଉ ବା ଦୁଃଖ ପାଉ ସବୁ ସମୟରେ ଆମେ ସେଟା ଚିନ୍ତା କରିବା କଥା ଇଏ ହେଉଛି ଭଗବାନଙ୍କର କୃପା କଷ୍ଟ ପାଉଛି ସେତେବେଳେ ସେ ଭାବ ହେଉଛି ଭଗବାନଙ୍କର କୃପା ଅନୁକମ୍ପା ପ୍ରକୃତରେ ସେ ବହୁତ କଷ୍ଟ ପାଇବା କଥା କିନ୍ତୁ ଭଗବାନଙ୍କ ଶରଣରେ ଯେହେତୁ ସେ ଆସିଛନ୍ତି ସେଥିପାଇଁ ସେ ତାଙ୍କର ଯୋଉ କଷ୍ଟଟା ଲାଘବ ହେଇଯାଇଛି। ଏଇଭଳି ଭାବରେ ଯେଉଁମାନେ ଚିନ୍ତା କରିକିରି ଜୀବନ ଧାରଣ କରନ୍ତି ସେମାନେ ମୁକ୍ତି ପଦରେ ସେମାନେ ଦାୟଭାର କରନ୍ତି ସେମାନେ ମୁକ୍ତି ପଦରେ ଅଧିକାରୀ ହୋଇଯାନ୍ତି। ଯେମିତି ପିତାଙ୍କର ସମ୍ପତ୍ତିରେ ପୁତ୍ରର ଦାୟ ରହିଥାଏ ବା ଅଧିକାର ରହିଥାଏ ସେଇଭଳି ଭାବରେ ଜଣେ ଯଦି ଏଇଭଳି ଭାବରେ ଜୀବନ ଧାରଣ କରିବେ ଯେଉଁ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେଇଟା ଭଗବାନଙ୍କ କୃପା ହିସାବରେ ଭାବିକିରି ସେଇଭଳି ଭାବରେ ଭଗବାନଙ୍କର ଶରଣ ଯାଇକିରି ଜୀବନ ଧାରଣ କରିବେ ତାହେଲେ ସେମାନେ ମୁକ୍ତି ପାଇବା ପାଇଁ ହକଦାର ହେବେ। ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଆନନ୍ଦ କୋଟି।